ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଶାନ୍ତ ପ୍ରଳୟ ମାଡ଼ି ଆସେ ଥହି ସ୍ଥିରତା ନୁହଇ ତାର ବୁଡ଼ି ଯାଏ ପ୍ରଭୁ ଏ ଭବ ସାଗରେ ଦଦରା ନା ବଟି ମୋର ଅଶାନ୍ତ ପ୍ରଳୟ ମାଡ଼ି ଆସେ ଥହି ତନୁ ହଇ ତାର ତୁମେ କା ବନ୍ଧୁ ଏହି ଜଗତର ତୁମେ କା ବନ୍ଧୁ ଏହି ଜଗତର ତୁମେ ମୋ ନାବି କବର ପ୍ରଭୁ ମୋ ପ୍ରଭୁ ମୋ ଶୁଣି ତୁମ ଡାକ ସୁର ପର ସାଗରେ ଏହି ପ୍ରାଣ ମୋର ଚାଲି ଯାଏ ବହୁ ଦୂର ପଥ ହରା ହୋଇ ପଥିକ ସାଜିଲି ଛାଡ଼ିଛୁ ପଥ ତୁମର ପାପର ସାଗରେ ଏହି ପ୍ରାଣ ମୋର ଚାଲି ଯାଏ ବହୁ ଦୂର ସହରା ହୋଇ ପଥି କସାଜିଲି ଛାଡ଼ି ସୁପଥ ତୁମର ତୁମେ କା ପଥ ତୁମେ ମୋର ସତ୍ୟ ତୁମେ କା ପଥ ତୁମେ ମୋର ସତ୍ୟ ତୁମେ ମୋ ଜୀବନ ଝର ପ୍ରଭୁ ମୋ ପ୍ରଭୁ ମୋ ଶୁଣି ତୁମ ଡାକ ସୁର ପ୍ରଭୁ ମୋ ଶୁଣି ତୁମ ଡାକ ସୁର ଫେରି ମୁଁ ଆସିଛି ତୁମ ପଦ ତଳେ ଫେରି ମୁଁ ଆସିଛି ତୁମ ପଦ ତଳେ ବାରେ ପ୍ରଭୁ କ୍ଷମା କର ପ୍ରଭୁ ମୋ ପ୍ରଭୁ ମୋ ଶୁଣି ତୁମ ଡାକ ସୁର ପ୍ରଭୁ ମୋ ପ୍ରଭୁ ମୋ ଶୁଣି ତୁମ ଡାକ ସୁର ପ୍ରଭୁ ମୋ ଶୁଣି ତୁମ ଡାକ ସୁର
প্রিয় শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্তু শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বরଙ୍କ জীবনদায়ক বাক্য
প্রাণকর্তাଙ୍କ প্রতিজ্ঞা পূরণ নমস্কার প্রিয় শ্রোতা সেই সর্বশক্তি সর্বজ্ঞানী প্রেমর সাগর ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ସେ ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ତ୍ରାଣକର୍ତ୍ତାଙ୍କର ପ୍ରତିଜ୍ଞା ପୂରଣ। ହଁ ବନ୍ଧୁ, ବନ୍ଧୁଗଣ, କୃଷ୍ଣଙ୍କ ଶିଷ୍ୟମାନଙ୍କ ବିଶ୍ୱାସ ବିଷୟରେ ମିଥ୍ୟା ଅଭିଯୋଗ ଶୁଣିଥିବେ। ପ୍ରାୟତଃ ସେମାନଙ୍କର ପ୍ରକୃତ ଚରିତ୍ର ଶିଖିବାର ଏକମାତ୍ର ମାଧ୍ୟମ ହେଉଛି ଯେଉଁମାନେ ସେମାନଙ୍କର ବିଶ୍ୱାସ ପାଇଁ ବିଚାରକୁ ନିଆଯାଆନ୍ତି। ପରୀକ୍ଷଗଣ ସମୟରେ ଏଗୁଡ଼ିକର ଉତ୍ତର ଦେବାକୁ ପଡ଼ିବ ଏବଂ ସେମାନଙ୍କର ବିଚାରପତିମାନେ ଦିଆଯାଇଥିବା ସାକ୍ଷ୍ୟ ଶୁଣିବାକୁ ଆବଶ୍ୟକ କରନ୍ତି। ଜରୁରୀକାଳୀନ ପରିସ୍ଥିତି ପୂରଣ କରିବା ପାଇଁ ଈଶ୍ୱରଙ୍କ କୃପା ତାଙ୍କ ସେବକମାନଙ୍କୁ ପ୍ରଦାନ କରାଯିବ। ଯୀଶୁ କୁହନ୍ତି, ଏହା ତୁମକୁ ଦିଆଯିବ, ସେହି ଘଣ୍ଟାରେ ତୁମେ ଯାହା କହିବ। ଯୀଶୁ ଏହିପରି କହିଲେ, କାରଣ ତୁମେ କୁହ ନାହିଁ ବରଂ ତୁମର ପିତାଙ୍କ ଆତ୍ମା ତୁମ ଭିତରେ କଥାବାର୍ତ୍ତା କରନ୍ତି। ଯେପରି ଈଶ୍ୱରଙ୍କ ଆତ୍ମା ତାଙ୍କ ସେବକମାନଙ୍କ ମନକୁ ଆଲୋକିତ କରେ, ସତ୍ୟ ଏହାର ଈଶ୍ୱରୀୟ ଶକ୍ତି ଏବଂ ମୂଲ୍ୟରେ ଉପସ୍ଥିତ ହେବ। ଯେଉଁମାନେ ସତ୍ୟକୁ ପ୍ରତ୍ୟାଖ୍ୟାନ କରିବେ, ଶିଷ୍ୟମାନଙ୍କୁ ଦୋଷ ଦେବା ଓ ଅତ୍ୟାଚାର ବା ଅତ୍ୟାଚାର କରିବା ପାଇଁ ଛିଡ଼ା ହୁଅନ୍ତି, ଶାସକ ଓ ଲୋକମାନଙ୍କ ଆଗରେ ଉଠାଇଲେ, ଯେଉଁମାନେ ସତ୍ୟକୁ ପ୍ରତ୍ୟାଖ୍ୟାନ କରନ୍ତି ସେମାନେ ଶିଷ୍ୟମାନଙ୍କୁ ଦୋଷ ଓ ଅତ୍ୟାଚାର କରିବାକୁ ଠିଆ ହୁଅନ୍ତି, କିନ୍ତୁ କ୍ଷତି ଏବଂ ଯନ୍ତ୍ରଣା ମୃତ୍ୟୁ ପର୍ଯ୍ୟନ୍ତ ପ୍ରଭୁଙ୍କ ସନ୍ତାନମାନେ ସେମାନଙ୍କ ଈଶ୍ୱରୀୟ ଉଦାହରଣର ନମ୍ରତାକୁ ପ୍ରକାଶ କରିବେ। ବନ୍ଧୁ, ଏହିପରି ଶୈତାନର ପ୍ରତିନିଧି ଏବଂ କୃଷ୍ଣଙ୍କ ପ୍ରତିନିଧି ମଧ୍ୟରେ ପାର୍ଥକ୍ୟ ରହିଛି। ପ୍ରାଣକର୍ତ୍ତା, ଶାସକ ଏବଂ ଲୋକଙ୍କ ଆଗରେ ଉଠାଯିବ। ଯେଉଁମାନେ ସତ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେମାନେ ଶିଷ୍ୟମାନଙ୍କୁ ଦୋଷ ଅତ୍ୟାଚାର କରିବାକୁ ଠିଆ ହେବେ। ଏହିପରି ଶୈତାନର ପ୍ରତିନିଧି ଅଛନ୍ତି। ବନ୍ଧୁ, ଏହିପରି ସମୟରେ ଈଶ୍ୱରଙ୍କ ଅନୁଗ୍ରହ ଆବଶ୍ୟକତା ନେବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଶିଷ୍ୟମାନଙ୍କୁ ସାହସ ଏବଂ ଦୃଢ଼ତା ପ୍ରଦାନ କରାଯାଇନଥିଲା, ତାପରେ ତ୍ରାଣକର୍ତ୍ତା ପ୍ରତିଜ୍ଞା ପୂରଣ ହେଲା। ଯେତେବେଳେ ପିତର ଏବଂ ଜହନ ସେନାଡ୍ରିନ୍ ପରିଷଦ ସମ୍ମୁଖରେ ସାକ୍ଷା ଦେଲେ, ଲୋକମାନେ ଆଶ୍ଚର୍ଯ୍ୟ ହେଲେ ଏବଂ ସେମାନେ ଯୀଶୁଙ୍କ ସହିତ ଥିଲେ ବୋଲି ଜାଣିଲେ। ପରନ୍ତୁ ପ୍ରେରିତ 4:13 ଷ୍ଟିଫନଙ୍କ ବିଷୟରେ ଲେଖା ଅଛି ଯେ ପରିଷଦରେ ବସିଥିବା ସମସ୍ତେ ତାଙ୍କ ଉପରେ ସ୍ଥିର ଭାବରେ ଦେଖିଲେ ଯେପରି ସେ ଜଣେ ଦୂତଙ୍କ ମୁଖ ପରି ଦେଖାଗଲା। ପୁରୁଷମାନେ ସେ କହିଥିବା ଜ୍ଞାନ ଏବଂ ଆତ୍ମାକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇନଥିଲେ। ପୀଡ଼ିତମାନଙ୍କ କାର୍ଯ୍ୟର ଆମେ ପାଉଅଛୁ ଏବଂ ପାଉଲ ଖାଇରସଙ୍କ କୋର୍ଟରେ ନିଜର ପରୀକ୍ଷା ବିଷୟରେ ଲେଖିଛନ୍ତି, ମୋର ପ୍ରଥମ ପ୍ରତିରକ୍ଷା ସମୟରେ ମୋର କେହି ନେଇ ନଥିଲେ ଅଂଶ, କିନ୍ତୁ ସମସ୍ତେ ମୋତେ ପରିତ୍ୟାଗ କଲେ। ଏହିପରି ସେ କୁହନ୍ତି, କିନ୍ତୁ ପ୍ରଭୁ ମୋ ପାଖରେ ଠିଆ ହେଲେ ଓ ମୋତେ ଶକ୍ତିଶାଳୀ କଲେ, ଯେପରି ମୋ ମଧ୍ୟରେ ଏହି ବାର୍ତ୍ତା ସମ୍ପୂର୍ଣ୍ଣ ଭାବରେ ପ୍ରଚାର ହୋଇପାରିବ। ଏହା ସମସ୍ତ ଅନ୍ୟଯୋଗୀମାନେ ଶୁଣିବେ ଏବଂ ମୋତେ ସିଂହ ମୁଖରୁ ଉଦ୍ଧାର କରାଗଲା। ଏହିପରି ସାଧୁ ପାଉଲ କୁହନ୍ତି 2 ତିମୋଥି 4:16-17। ବନ୍ଧୁ, ଖ୍ରୀଷ୍ଟଙ୍କ ସେବକମାନଙ୍କ ପରୀକ୍ଷା ସମୟରେ ଉପସ୍ଥିତ ହେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଭାଷଣ ପ୍ରସ୍ତୁତି କରିବା ଉଚିତ ନୁହେଁ। ଈଶ୍ୱରଙ୍କ ବାକ୍ୟର ବହୁମୂଲ୍ୟ ସତ୍ୟକୁ ଭଣ୍ଡାର କରିବା ଏବଂ ପ୍ରାର୍ଥନା ମାଧ୍ୟମରେ ସେମାନଙ୍କ ବିଶ୍ୱାସକୁ ଦୃଢ଼ କରିବା ପାଇଁ ସେମାନଙ୍କର ପ୍ରସ୍ତୁତି ଦିନକୁ ଦିନ କରାଯାଉଥିଲା। ଯେତେବେଳେ ସେମାନଙ୍କୁ ପରୀକ୍ଷା କରାଗଲା, ପବିତ୍ର ଆତ୍ମା ଆବଶ୍ୟକ କରୁଥିବା ସତ୍ୟଗୁଡ଼ିକୁ ସେମାନଙ୍କୁ ସ୍ମରଣ କରାଇ ଦେଉଥିଲା। ଈଶ୍ୱରଙ୍କୁ ଜାଣିବା ପାଇଁ ଏକ ଦୈନନ୍ଦିନ ପ୍ରୟାସ ଏବଂ ଯୀଶୁ ଖ୍ରୀଷ୍ଟ ଯାହାକୁ ସେ ପଠାଇଛନ୍ତି ତାହା ଆତ୍ମାକୁ ଶକ୍ତି ଏବଂ ଦକ୍ଷତା ଆଣିବ। ଶାସ୍ତ୍ରର ଯତ୍ନର ସହ ଅନୁସନ୍ଧାନ ଦ୍ୱାରା ପ୍ରାପ୍ତ ଜ୍ଞାନ ସଠିକ ସମୟରେ ସ୍ତୁତି କରାଯିବ। କିନ୍ତୁ ଯଦି କୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ବାକ୍ୟ ସହିତ ପରିଚିତ ହେବାରେ ଅବହେଳା କରିଥାନ୍ତେ, ଯଦି ସେମାନେ ତାଙ୍କ ଅନୁଗ୍ରହର ଶକ୍ତି ପରୀକ୍ଷା କରିନଥାନ୍ତେ, ତେବେ ସେମାନେ ଆଶା କରିପାରିନାହିଁ ବା କରିପାରିନଥାନ୍ତେ ଯେପରି ପବିତ୍ର ଆତ୍ମା ତାଙ୍କ କଥାଗୁଡ଼ିକୁ ସ୍ମରଣ କରାଇବେ। ବନ୍ଧୁ, ସେମାନେ ପ୍ରତିଦିନ ଅବିଭକ୍ତ ସ୍ନେହ ସହିତ ଈଶ୍ୱରଙ୍କୁ ସେବା କରିବା ଏବଂ ତାପରେ ତାଙ୍କ ଉପରେ ବିଶ୍ୱାସ କରିବା। ସୁସମାଚାର ଶତ୍ରୁତା ଏତେ ତିକ୍ତ ହେବ ଯେ ପୃଥିବୀର ଲୋକମାନଙ୍କ କୋମଳ ସମ୍ପର୍କକୁ ମଧ୍ୟ ଅବମାନନା କରାଯିବ। ଖ୍ରୀଷ୍ଟଙ୍କ ଶିଷ୍ୟମାନେ ନିଜ ପରିବାରର ସଦସ୍ୟମାନଙ୍କ ଦ୍ୱାରା ବିଶ୍ୱାସଘାତ କରାଇବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋର ନାମ ପାଇଁ ତୁମେ ସମସ୍ତ ଲୋକଙ୍କୁ ଘୃଣା ବା ମୋର ନାମ ପାଇଁ ତୁମକୁ ସମସ୍ତ ଲୋକେ ଘୃଣା କରିବେ, କିନ୍ତୁ ଯିଏ ଶେଷ ପର୍ଯ୍ୟନ୍ତ ସହିବ ସେ ଉଦ୍ଧାର ପାଇବ। କିନ୍ତୁ ସେ ସେମାନଙ୍କୁ ଅନାବଶ୍ୟକ ଭାବରେ ନିର୍ଯାତନାରେ ପ୍ରକାଶ ନ କରିବାକୁ ଆଦେଶ ଦେଲେ। ଯେଉଁମାନେ ନିଜ ଜୀବନ ଖୋଜୁଥିଲେ ସେମାନଙ୍କଠାରୁ ରକ୍ଷା ପାଇବା ପାଇଁ ସେ ନିଜେ ଅନେକ ସମୟରେ ଗୋଟିଏ ଶ୍ରମ କ୍ଷେତ୍ରକୁ ଅନ୍ୟ ପାଇଁ ଛାଡ଼ି ଦେଇଥିଲେ। ଯେତେବେଳେ ନାଗରିକରେ ତାଙ୍କୁ ପ୍ରତ୍ୟାଖ୍ୟାନ କରାଗଲା, ବନ୍ଧୁ, ଏବଂ ତାଙ୍କର ନିଜ ସହରବାସୀ ତାହାଙ୍କୁ ମାରିବାକୁ ଚେଷ୍ଟା କଲେ, ସେ କପର୍ଣ୍ଣହୁମକୁ ଗଲେ ଏବଂ ଲୋକମାନେ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ତାଙ୍କ ବାକ୍ୟ ଶକ୍ତି ସହିତ ଥିଲା। ଏହିପରି ଲୁକ 4:32 ଆମେ ପାଉଛୁ। ତେଣୁ ତାଙ୍କର ସେବକମାନେ ନିର୍ଯାତତା ଦ୍ୱାରା ନିରାଶ ହେବା ଆବଶ୍ୟକ ନାହିଁ। ଚାକରଟି ତାର ମନିବ ଠାରୁ ଅଧିକ ନୁହେଁ। ସ୍ୱର୍ଗର ରାଜକୁମାରକୁ ବେଲଜବୁ କୁହାଯାଇଥିଲା ଏବଂ ତାଙ୍କ ଶିଷ୍ୟମାନଙ୍କୁ ମଧ୍ୟ ସେହିଭଳି ଭୁଲ ଭାବରେ ଉପସ୍ଥାପନା କରାଯିବ, ଏହା ମନେ ରଖନ୍ତୁ ବନ୍ଧୁ। କିନ୍ତୁ ବିପଦ ଯାହା ହିଁ ବା ଯାହା ବି ହେଉ, ଖ୍ରୀଷ୍ଟଙ୍କ ଅନୁଗାମୀମାନେ ସେମାନଙ୍କ ନୀତିକୁ ନିଶ୍ଚିତ କରିବା ଉଚିତ। ସେମାନେ ଲୁଚାଇବାକୁ ନିନ୍ଦା କରିବା ଉଚିତ। ସତ୍ୟକୁ ସ୍ୱୀକାର କରିବାରେ ନିରାପତ୍ତା ନିଶ୍ଚିତ ହେବା ପର୍ଯ୍ୟନ୍ତ ସେମାନେ ଅଯଥା ରହିପାରିବେ ନାହିଁ। ପୁରୁଷମାନଙ୍କୁ ସେମାନଙ୍କର ବିପଦ ବିଷୟରେ ସଚେତନ କରିବା ପାଇଁ ସେମାନେ ଜଗୁଆଳି ଭାବରେ ସେଟ୍ ହୋଇଛନ୍ତି। କୃଷ୍ଣଙ୍କଠାରୁ ପ୍ରାପ୍ତ ସତ୍ୟ ସମସ୍ତଙ୍କୁ ମୁକ୍ତ ଏବଂ ଖୋଲାଖୋଲି ଭାବରେ ପ୍ରଦାନ କରାଯିବ ବା କରାଯିବା ଆବଶ୍ୟକ। ଯଦି କେହି ମୁଁ ଅନ୍ଧକାରରେ ତୁମକୁ ଯାହା କହୁଛି ତାହା ତୁମମାନେ ଆଲୋକରେ କହୁଛ, ଏହିପରି ଯୀଶୁ କହିବେ। ଯୀଶୁ ନିଜେ କଦାପି ଆପୋଷ ବୁଝାମଣା ଦ୍ୱାରା ଶାନ୍ତି କ୍ରୟ କରିନଥିଲେ। ତାଙ୍କର ହୃଦୟ ସମଗ୍ର ମାନବ ଜାତି ପ୍ରତି ଭଲ ପାଇବାରେ ପରିପୂର୍ଣ୍ଣ ଥିଲା, କିନ୍ତୁ ସେମାନଙ୍କ ପାପ ପ୍ରତି ଆଦ୍ୟ ପ୍ରବୃତ୍ତ ନଥିଲେ। ସେମାନଙ୍କର ବନ୍ଧୁ ଥିଲେ। ସେ ଚୁପ୍ ରହିବାକୁ ସେମାନେ ଏକ ମାର୍ଗ ଅନୁସରଣ କରୁଥିଲେ ଯାହାକି ସେମାନଙ୍କ ଆତ୍ମାକୁ ନଷ୍ଟ କରିଦେବ। ସେ ନିଜ ରକ୍ତରେ କିଣିଥିବା ଆତ୍ମାମାନଙ୍କୁ ସେ ପରିଶ୍ରମ କରିଥିଲେ ଯେ ମନୁଷ୍ୟ ନିଜ ପ୍ରତି ସତ୍ୟ ହେବା ଆବଶ୍ୟକ। ତାଙ୍କର ଉଚ୍ଚ ଏବଂ ଅନନ୍ତ ଆଗ୍ରହ ପ୍ରତି ସତ୍ୟ। କୃଷ୍ଣଙ୍କର ସେବକମାନେ ସମାନ କାମକୁ ଡାକନ୍ତି ଏବଂ ସେମାନେ ସାବଧାନ ରୁହନ୍ତୁ ଯେ ମତଭେଦକୁ ରୋକିବା ପାଇଁ ସେମାନେ ସତ୍ୟ ସମର୍ପଣ କରିବେ। ସେମାନେ ଶାନ୍ତି ପାଇଁ ସୃଷ୍ଟି କରୁଥିବା ଜିନିଷଗୁଡ଼ିକ ଅନୁସରଣ କରିବା, କିନ୍ତୁ ପ୍ରକୃତ ଶାନ୍ତି କଦାପି ଆପୋଷ ବୁଝାମଣା ଦ୍ୱାରା ସୁରକ୍ଷିତ ହୋଇପାରିବ ନାହିଁ ଏବଂ ରୋମାଞ୍ଚକର ବିରୋଧ ବିନା କୌଣସି ବ୍ୟକ୍ତି ନୀତିରେ ସତ୍ୟ ହୋଇପାରିବେ ନାହିଁ। ଆଧ୍ୟାତ୍ମିକ ଥିବା ଏକ ଖ୍ରୀଷ୍ଟିଆନକୁ ବା ଏକ ଖ୍ରୀଷ୍ଟିଆନକୁ ଅବମାନନା ପିଲାମାନେ ବିରୋଧ କରିବେ, କିନ୍ତୁ ଯୀଶୁ ନିଜ ଶିଷ୍ୟମାନଙ୍କୁ ଆଦେଶ ଦେଲେ ଯେ ଯେଉଁମାନେ ଶରୀରକୁ ହତ୍ୟା କରନ୍ତି ସେମାନଙ୍କୁ ଭୟ କର ନାହିଁ, କିନ୍ତୁ ଆତ୍ମାକୁ ମାରିବାରେ ସକ୍ଷମ ନୁହନ୍ତି। ଯେଉଁମାନେ ଈଶ୍ୱରଙ୍କ ନିକଟରେ ସତ୍ୟ, ସେମାନେ ମନୁଷ୍ୟର ଶକ୍ତି କିମ୍ବା ସତ୍ୟତାର ଶତ୍ରୁତାକୁ ଭୟ କରିବା ଉଚିତ ନୁହେଁ। ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ଅନନ୍ତ ଜୀବନ ସୁରକ୍ଷିତ ଅଛି। ସେମାନଙ୍କ ଏକମାତ୍ର ଭୟ ହେବା ଉଚିତ, ଯେପରି ସେମାନେ ସତ୍ୟ ସମର୍ପଣ କରିବେ ଏବଂ ଏହିପରି ବିଶ୍ୱାସକୁ, ଯାହା ସହିତ ଈଶ୍ୱର ସେମାନଙ୍କୁ ସମ୍ମାନିତ, ମନୁଷ୍ୟର ହୃଦୟକୁ ସନ୍ଦେହରେ ପୂର୍ଣ୍ଣ କରିବା ଶୈତାନର କାର୍ଯ୍ୟ। ସେମାନଙ୍କୁ ଈଶ୍ୱରଙ୍କ ଠାରୁ ବିଚାରକ ଭାବରେ ଦେଖିବା ପାଇଁ ଆଗେଇ ନିଅନ୍ତି। ସେମାନଙ୍କୁ ପାପ କରିବାକୁ ପ୍ରଲୋଭିତ କରନ୍ତି ଏବଂ ତାପରେ ନିଜକୁ ସ୍ୱର୍ଗୀୟ ପିତାଙ୍କ ନିକଟକୁ ଯିବା କିମ୍ବା ତାଙ୍କ ଦୟାଳୁ ବା ଦୟାକୁ ଉତ୍ସାହିତ କରିବା ପାଇଁ ନିଜକୁ ଅତ୍ୟଧିକ ମନ୍ଦ ବୋଲି ଭାବନ୍ତି। ପ୍ରଭୁ ଏସବୁ ବୁଝନ୍ତି। ଯୀଶୁ ସେମାନଙ୍କର ଶିଷ୍ୟମାନଙ୍କୁ ସେମାନଙ୍କର ଆବଶ୍ୟକତା ଏବଂ ଦୁର୍ବଳତା ପାଇଁ ଈଶ୍ୱରଙ୍କ ସହାନୁଭୂତି ବିଷୟରେ ନିଶ୍ଚିତ କରିଛନ୍ତି। ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ହୁଏ ନାହିଁ, ଯନ୍ତ୍ରଣା ଅନୁଭବ ହୁଏ ନାହିଁ, ଦୁଃଖ ପ୍ରାଣକୁ ବିଧ କରେ ନାହିଁ, କିନ୍ତୁ ପିତାଙ୍କ ହୃଦୟରେ କମ୍ପିତ ହୁଏ। ବନ୍ଧୁ, ବାଇବଲ ଆମକୁ ଈଶ୍ୱରଙ୍କ ଠାରୁ ବା ଈଶ୍ୱରଙ୍କ ଉଚ୍ଚ ଏବଂ ପବିତ୍ର ସ୍ଥାନରେ ଦେଖାଏ, ନିଷ୍କ୍ରିୟ ଅବସ୍ଥାରେ ନୁହେଁ, ନିରବତା ଏବଂ ଏକାକୀ ନୁହେଁ, କିନ୍ତୁ ଦଶ ହଜାର ଥର, ଦଶ ହଜାର ଏବଂ ହଜାର ହଜାର ପବିତ୍ର ବୁଦ୍ଧିବତୀ ଘେରି ରହିଛନ୍ତି। ସମସ୍ତେ ତାଙ୍କ ଇଚ୍ଛା କରିବାକୁ ଅପେକ୍ଷା କରିଛନ୍ତି। କ୍ୟାନେଲ ମାଧ୍ୟମରେ ଯାହା ଆମେ ଜାଣିପାରୁ ନାହୁଁ, ସେ ତାଙ୍କ ଆଧିପତ୍ୟ ପ୍ରତ୍ୟେକ ଅଂଶ ସହିତ ସକ୍ରିୟ ଯୋଗାଇବାରେ ପ୍ରସ୍ତୁତ ଅଛନ୍ତି। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ଆମେ ନିଜେ ସମର୍ପଣ କରି, ଯେହେତୁ ପରମେଶ୍ୱର ଆମମାନଙ୍କୁ ଛାଡ଼ିବେନି ବୋଲି ପ୍ରତିଜ୍ଞା କରିଛନ୍ତି, ସେହି ପ୍ରତିଜ୍ଞାକୁ ଆମେ ଧରି ଆଗକୁ ଚାଲିବା, ଆଉ ନିଜ ଜୀବନ ତାଙ୍କ ହାତରେ ସମର୍ପଣ କରି ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ହେ ପରମେଶ୍ୱର, ସେତେବେଳେ ଏମାନଙ୍କୁ ସ୍ମରଣ କର ବୋଲି ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ଶୁଣି ଗ୍ରହଣ କର। ଆମେନ୍।
ଅଦେଖା କିରଣ ତୁମେ ମୋ ଆଶାର, ଅଦେଖା କିରଣ ଜୀବନର ଅଲିଭା ଦୀପ, ତୁମେ ସ୍ନେହମୟ, ତୁମେ ପ୍ରେମମୟ, ତୁମେ ସ୍ନେହମୟ, ତୁମେ ପ୍ରେମମୟ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।